ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଲୋକସେବା ଭବନଠାରେ ଆୟୋଜିତ ନିଯୁକ୍ତି ମେଳାରେ ସ୍ୱାସ୍ଥ୍ୟ ବିଭାଗ ଓ ଉଚ୍ଚଶିକ୍ଷା ବିଭାଗର 376 ଜଣ ନବନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏଥିରେ 85 ଜଣ ହୋମିଓପାଥିକ୍ ମେଡିକାଲ ଅଫିସର, 249 ଜଣ ରେଡିଓଗ୍ରାଫର ଏବଂ 52 ଜଣ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବ। କୋଣାର୍କ ଇକୋ ରିଟ୍ରିଟ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କୋଣାର୍କ ପୁରୀ ରାସ୍ତାରେ 70 ତମ୍ବୁଘର ପ୍ରସ୍ତୁତ କରାଯାଇଥିବା ବେଳେ ବିଭିନ୍ନ ପ୍ରକାରର କଟେଜ୍ ତମ୍ବୁରେ ନିର୍ମାଣ କରାଯାଇଛି। ସେହିପରି ଜଳକ୍ରୀଡ଼ା ସମେତ ପାରାସେଲିଂ, ସାଇକେଲ ଚାଳନା ଆଦି କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ଆଉ 7 ନର୍ସିଂ କଲେଜ ଖୋଲିବ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତି କଲେଜ ପାଇଁ 10 କୋଟି ଟଙ୍କା ଲେଖାଏଁ ବଜେଟ୍ରେ ବ୍ୟବସ୍ଥା ହୋଇଛି। ଏହା ମାଧ୍ୟମରେ ନର୍ସିଂ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରାଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି କଲେଜଗୁଡ଼ିକରେ ମୋଟ 420 ଜଣ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତୃତୀୟ ପାଳିର ପ୍ରଥମ 6 ମାସ ମଧ୍ୟରେ ଦେଶରେ ସ୍ୱଚ୍ଛତାର ପ୍ରସାର ଏବଂ ସହରାଞ୍ଚଳ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷା ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର କହିଛନ୍ତି। ଭୁବନେଶ୍ୱରରେ ଗଣମାଧ୍ୟମକୁ ବିବୃତ୍ତି ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶରେ 100 ସ୍ମାର୍ଟ ସିଟି ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏଥିରେ 1,67,000 କୋଟିରୁ ଅଧିକ ଟଙ୍କାର ନିବେଶ ବ୍ୟବସ୍ଥା କରାଯାଇଛି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର 64 ଲକ୍ଷରୁ ଅଧିକ ବ୍ୟକ୍ତିଗତ ଏବଂ 6,66,000ରୁ ଅଧିକ ସାର୍ବଜନୀନ ଶୌଚାଳୟ ନିର୍ମାଣ କରିଛନ୍ତି। ସ୍ୱଚ୍ଛତା ଅଭିଯାନରେ ଚଳିତ ବର୍ଷ 17 ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଜରିଆରେ 39,49,000 ଜୀବିକା ସୁଯୋଗ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ମଜୁମଦାର କହିଛନ୍ତି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମାତୃ ଶିଶୁ ସ୍ୱାସ୍ଥ୍ୟ ବିଭାଗର କୋଠାକୁ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଲେ ନିରୋଗ ରହିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ରବି ଋତୁରେ 15,023 ହେକ୍ଟର ଜମିରେ ଆଳୁ ଚାଷ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ 64,17,00,000 ଟଙ୍କାର ବ୍ୟୟବରାଦ କରାଯାଇଛି। ଚାଷୀମାନେ ଆଳୁ ବିହନ କିଲୋଗ୍ରାମ ପ୍ରତି 20 ଟଙ୍କାରେ କ୍ରୟ କରି ବିହନ ଲଗାଇବା ପରେ କିଲୋ ପିଛା 10 ଟଙ୍କା ସବସିଡି ପାଇବେ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଭାରତୀୟ ଉପକୂଳ ସମୁଦାୟ ପ୍ରକଳ୍ପର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ ପକ୍ଷରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପରିସରରେ କଙ୍କଡ଼ା ଚାଷୀ ଓ ରପ୍ତାନକାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ମତ୍ସ୍ୟଚାଷକୁ ସୁଦୃଢ଼ କରିବାରେ ମାଟି କଙ୍କଡ଼ା ଜଳଚାଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ବାଲେଶ୍ୱରର 7 ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ନେଇ ବୈଠକରୁ ସୂଚନା ମିଳିଛି। ଭାରତର ଡି କୁକେଶ ଚେସ୍ରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି। ସିଙ୍ଗାପୁରରେ ଅନୁଷ୍ଠିତ ମ୍ୟାଚ୍ର ଫାଇନାଲ୍ରେ ଗୁକେଶ ଗତଥରର ଚାମ୍ପିୟନ ଚୀନ୍ର ଡିଙ୍ଗ୍ ଲିରେନ୍ଙ୍କୁ 7-5, 6-5 ପଏଣ୍ଟରେ ପରାସ୍ତ କରିଥିଲେ। 14 ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଉଭୟ ଖେଳାଳି 13 ରାଉଣ୍ଡ ସୁଦ୍ଧା 6.5 ପଏଣ୍ଟ ଅର୍ଜନ କରିଥିଲେ। ତେବେ ଫାଇନାଲ୍ ରାଉଣ୍ଡରେ ଗୁକେଶ ବିଜୟୀ ହୋଇଛନ୍ତି। ସୂଚନା ଅନୁସାରେ 5 ଥରର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଗୁକେଶ ଏହି ସଫଳତା ଅର୍ଜନ କରିଛନ୍ତି। ଦୂରଦର୍ଶନର ସହଯୋଗିତାରେ ଆଗାମୀ ହକି ଇଣ୍ଡିଆ ଲିଗ୍ର ଆୟୋଜନ କରାଯିବ। ରାଉରକେଲା ଓ ରାଞ୍ଚିରେ ଆସନ୍ତା 28 ତାରିଖରୁ ହକି ଇଣ୍ଡିଆ ପକ୍ଷରୁ ଏହି ଲିଗ୍ ଖେଳାଯିବ। ଏଥିରେ ବିଭିନ୍ନ ଦେଶରୁ 8 ପୁରୁଷ ଏବଂ 4 ମହିଳା ଦଳ ଭାଗ ନେବେ। କେନ୍ଦ୍ରାପଡ଼ାରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଡ଼କ ସୁରକ୍ଷା ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଡ଼କ ସୁରକ୍ଷା ଓ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ପାଇଁ ଆଲୋଚନା କରାଯାଇଥିଲା। ଗଞ୍ଜାମ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଆର୍ଥିକ ସେବା କାର୍ଯ୍ୟାଳୟ ପକ୍ଷରୁ ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଆର୍ଥିକ ସାକ୍ଷରତା ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ସୁରକ୍ଷିତ ସଞ୍ଚୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବୀମା ଆଦି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ପାଣିପାଗ, ରାଜ୍ୟରେ ଶୀତର ପ୍ରଭାବ ବୃଦ୍ଧି ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା 1-3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଗତକାଲି ଜି ଉଦୟଗଡ଼ଠାରେ ସର୍ବନିମ୍ନ ତାପମାତ୍ରା 9.2 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଆସନ୍ତା 2 ଦିନ ମଧ୍ୟରେ ଜଗତସିଂହପୁର, ସମ୍ବଲପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।